ଦ୍ୱିତୀୟ ରାଜାବଳୀ ଅଧ୍ୟାୟ ଅଠର ଇସ୍ରାଏଲ୍ର ରାଜା ଏଲାଙ୍କ ପୁତ୍ର ହୋସେଙ୍କର ଅଧିକାରର ତୃତୀୟ ବର୍ଷରେ ଜିହୁଦାର ରାଜା ଆହସ୍କର ପୁତ୍ର ହିଜକିୟ ରାଜ୍ୟ କରିବାକୁ ଆରମ୍ଭ କଲେ। ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ଥିଲେ ଆଉ ସେ ଜିରୁସାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ଅବି, ସେ ଜିଖରିୟଙ୍କର କନ୍ୟା ଥିଲେ। ପୁଣି ସେ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ସେ ଉଚ୍ଚସ୍ଥଳୀ ସବୁ ଦୂର କରିଦେଲେ ଓ ସ୍ତମ୍ଭ ସବୁ ଭାଙ୍ଗି ପକାଇଲେ ଓ ଆଶରା ମୂର୍ତ୍ତି କାଟି ପକାଇଲେ। ପୁଣି ମୂଷା ନିର୍ମିତ ପିତ୍ତଳ ସର୍ପ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେଲେ, କାରଣ ତହିଁ ଉଦ୍ଦେଶ୍ୟରେ ଇସ୍ରାଏଲ୍ ସନ୍ତାନଗଣ ସେ ସମୟ ପର୍ଯ୍ୟନ୍ତ ଧୂପ ଜଳାଉଥିଲେ। ଆଉ ସେ ତାହାର ନାମ ନହୁଷ୍ଟର୍ଣ୍ଣ ପିତ୍ତଳ ଖଣ୍ଡ ରଖିଲେ। ସେ ସଦାପ୍ରଭୁ ଇସ୍ରାଏଲ୍ର ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ। ତାଙ୍କର ପରବର୍ତ୍ତୀ ଜିହୁଦାର ସମସ୍ତ ରାଜାଙ୍କ ମଧ୍ୟରେ କେହି ତାଙ୍କ ପରି ନଥିଲେ, କିମ୍ବା ତାଙ୍କର ପୂର୍ବବର୍ତ୍ତୀମାନଙ୍କ ମଧ୍ୟରେ କେହି ନଥିଲେ, କାରଣ ସେ ସଦାପ୍ରଭୁଙ୍କ ପ୍ରତି ଆସକ୍ତ ହେଲେ। ସେ ତାହାଙ୍କ ଅନୁଗମନରୁ ବିମୁଖ ହେଲେ ନାହିଁ। ଆଉ ସଦାପ୍ରଭୁ ମୋଷାଙ୍କୁ ଯାହା ଆଜ୍ଞା କରିଥିଲେ ତାହାଙ୍କର ସେସବୁ ଆଜ୍ଞା ସେ ପାଳନ କଲେ। ପୁଣି ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ। ସେ ଯେକୌଣସି ଆଡ଼େ ଗଲେ ସେଆଡ଼େ କୁଶଳ ପ୍ରାପ୍ତ ହେଲେ। ଆଉ ସେ ଅସୁର ରାଜାର ବିଦ୍ରୋହୀ ହୋଇ ତାହାର ସେବା କଲେ ନାହିଁ। ସେ ଘସା ଓ ତହିଁର ସୀମା ପର୍ଯ୍ୟନ୍ତ, ପ୍ରହରୀମାନଙ୍କ ଦୁର୍ଗଠାରୁ ପ୍ରାଚୀର ବେଷ୍ଟିତ ନଗର ପର୍ଯ୍ୟନ୍ତ ପଲେଷ୍ଟିୟମାନଙ୍କୁ ସଂହାର କଲେ। ଅନନ୍ତର ହିଜକିୟ ରାଜାଙ୍କ ଅଧିକାରର ଚତୁର୍ଥ ବର୍ଷରେ, ଅର୍ଥାତ୍ ଇସ୍ରାଏଲ୍ର ରାଜା ଏଲାଙ୍କର ପୁତ୍ର ହୋସେଙ୍କର ଅଧିକାରର ସପ୍ତମ ବର୍ଷରେ, ଅସୁରର ରାଜା ସଲମନେସର ସମରିଆ ପ୍ରତିକୂଳରେ ଆସି ତାହା ଅବରୋଧ କଲା। ପୁଣି ତିନି ବର୍ଷର ଶେଷରେ ସେମାନେ ତାହା ହସ୍ତଗତ କଲେ। ହିଜକିୟଙ୍କର ଅଧିକାରର ଷଷ୍ଠ ବର୍ଷରେ, ଅର୍ଥାତ୍ ଇସ୍ରାଏଲ୍ର ରାଜା ହୋସେଙ୍କର ଅଧିକାରର ନବମ ବର୍ଷରେ ସମରିଆ ହସ୍ତଗତ କରାଗଲା। ଏ ଉତ୍ତାରେ ଅସୁରର ରାଜା ଇସ୍ରାଏଲ୍କୁ ଅସୁରକୁ ନେଇଯାଇ ହଲ୍ହରେ ଓ ହାବରରେ, ଗୋସନ ନଦୀ ତୀରରେ ଓ ମାଦିଅମାନଙ୍କ ନାନା ନଗରରେ ସେମାନଙ୍କୁ ରଖିଲା, କାରଣ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ରବରେ ଅବଧାନ କଲେ ନାହିଁ, ମାତ୍ର ତାହାଙ୍କ ନିୟମ ଓ ସଦାପ୍ରଭୁଙ୍କ ସେବକ ମୋଷାଙ୍କର ସମସ୍ତ ଆଜ୍ଞା ଲଙ୍ଘନ କଲେ ଓ ତାହା ଶୁଣିବାକୁ ସମ୍ମତ ହେଲେ ନାହିଁ କି ତାହା ପାଳନ କଲେ ନାହିଁ। ଏ ଉତ୍ତାରେ ହିଜକିୟ ରାଜାଙ୍କର ଅଧିକାରର ଚଉଦ ବର୍ଷରେ ଅସୁରର ରାଜା ସନ୍ହେରିବ ଜିହୁଦାର ସକଳ ପ୍ରାଚୀରବେଷ୍ଟିତ ନଗର ପ୍ରତିକୂଳରେ ଆସି ତାହା ସବୁ ହସ୍ତଗତ କଲା। ଏଥିରେ ଜିହୁଦାର ରାଜା ହିଜକିୟ ଲାଖିସ୍କୁ ଅସୁରର ରାଜା ନିକଟକୁ ଲୋକ ପଠାଇ କହିଲେ, ମୁଁ ଅପରାଧ କଲି, ମୋ ନିକଟରୁ ଫେରିଯାଆନ୍ତୁ, ଆପଣ ମୋ ଉପରେ ଯେଉଁ ଭାର ଥୋଇବେ ତାହା ମୁଁ ବହିବି। ତେଣୁ ଅସୁରର ରାଜା ଜିହୁଦାର ରାଜା ହିଜକିୟଙ୍କ ଉପରେ ତିନିଶହ ତାଳନ୍ତ ରୂପା ଓ ତିରିଶ ତାଳନ୍ତ ସୁନା ନିରୂପଣ କଲା। ତହିଁରେ ହିଜକିୟ ସଦାପ୍ରଭୁଙ୍କ ଗୃହରେ ଓ ରାଜଗୃହର ଭଣ୍ଡାରମାନରେ ପ୍ରାପ୍ତ ସମସ୍ତ ରୂପା ତାହାକୁ ଦେଲେ। ସେ ସମୟରେ ହିଜକିୟ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାର ସବୁରୁ ଓ ଜିହୁଦାର ରାଜା ହିଜକିୟଙ୍କ ଦ୍ୱାରା ମଣ୍ଡିତ ସ୍ତମ୍ଭ ସବୁରୁ ସୁବର୍ଣ୍ଣ କାଟି ଅସୁରର ରାଜାକୁ ଦେଲେ। ଅନନ୍ତର ଅସୁରର ରାଜା ଲାଖିସ୍ଠାରୁ ତର୍ତନ ଓ ରବ୍ସାରିସ୍ ଓ ରବ୍ସାକିକି ମହାସୈନ୍ୟ ସହିତ ଜିରୁସାଲମ୍କୁ ହିଜକିୟ ରାଜାଙ୍କ କତିକି ପଠାଇଲା। ତେଣୁ ସେମାନେ ଯାତ୍ରା କରି ଜିରୁସାଲମ୍କୁ ଆସିଲେ ଆଉ ସେଠାରେ ଉପସ୍ଥିତ ହୁଅନ୍ତେ ସେମାନେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ। ପୁଣି ସେମାନେ ରାଜାଙ୍କୁ ଡାକନ୍ତେ, ହିଲ୍କିୟର ପୁତ୍ର ଇଲିୟାକିମ୍ ନାମକ ରାଜଗୃହାଧ୍ୟକ୍ଷ ଓ ସିବନ ଲେଖକ ଓ ଆସଫ୍ର ପୁତ୍ର ଜୋୟାହ ନାମକ ଇତିହାସ ଲେଖକ ବାହାର ହୋଇ ସେମାନଙ୍କ ନିକଟକୁ ଆସିଲେ। ତହିଁରେ ରବ୍ସାକି ସେମାନଙ୍କୁ କହିଲା, ଏବେ ତୁମେମାନେ ହିଜକିୟଙ୍କୁ କୁହ, ମହାରାଜ ଅସୁରର ରାଜା ଏହି କଥା କହନ୍ତି, ତୁମ୍ଭେ ଏହି ଯେଉଁ ବିଶ୍ୱାସ କରୁଅଛ ତାହା କି ରୂପ ବିଶ୍ୱାସ? ଯୁଦ୍ଧ କରିବା ପାଇଁ ମନ୍ତ୍ରଣା ଓ ବଳ ଅଛି ବୋଲି ତୁମ୍ଭେ କହୁଅଛ, ମାତ୍ର ତାହା କେବଳ ବୃଥା କଥା। ତୁମ୍ଭେ କାହା ଉପରେ ନିର୍ଭର କରି ମୋହର ବିଦ୍ରୋହୀ ହୋଇଅଛ? ଦେଖ, ତୁମ୍ଭେ ଏହି ଛେଚାନଳର ଜଷ୍ଟି ରୂପ ମିଶ୍ର ଉପରେ ନିର୍ଭର କରୁଅଛ, ମାତ୍ର କେହି ତହିଁ ଉପରେ ଆଉଜିଲେ ତାହା ତାହାର ହାତରେ ପଶି ଫୋଡ଼ି ପକାଇବ। ଯେଉଁମାନେ ମିଶ୍ରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି ସେ ସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର, ମାତ୍ର ଯେବେ ତୁମେମାନେ ମୋତେ କୁହ ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ, ତେବେ ହିଜକିୟ ଯାହାଙ୍କ ଉଚ୍ଚସ୍ଥଳୀ ଓ ଯଜ୍ଞବେଦୀ ସବୁ ଦୂର କରିଦେଇଅଛି ଆଉ ଜିହୁଦାକୁ ଓ ଜିରୁସାଲମକୁ କହିଅଛି ତୁମେମାନେ ଜିରୁସାଲମରେ ଏହି ଯଜ୍ଞବେଦୀ ସମ୍ମୁଖରେ ପ୍ରଣାମ କରିବ, ସେ କି ସେହି ନୁହନ୍ତି? ଏବେ ମୁଁ ବିନୟ କରୁଅଛି, ମୋ ପ୍ରଭୁ ଅସୁରର ରାଜାଙ୍କ ସଙ୍ଗେ ପଣ କର, ମୁଁ ତୁମ୍ଭକୁ ଦୁଇ ହଜାର ଅଶ୍ୱ ଦେବି, ଯେବେ ତୁମେ ପାର ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ, ତେବେ କି ରୂପେ ତୁମ୍ଭେ ମୋ ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ରତମ ସେନାପତିକୁ ଫେରାଇ ଦେଇପାରିବ? କି ରୂପେ ତୁମ୍ଭେ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିଶ୍ର ଉପରେ ବିଶ୍ୱାସ କରୁଅଛ? ମୁଁ କ'ଣ ସଦାପ୍ରଭୁଙ୍କ ବିନା ଏହି ସ୍ଥାନ ଧ୍ୱଂସ କରିବାକୁ ଆସିଅଛି? ସଦାପ୍ରଭୁ ମୋତେ କହିଲେ ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର। ଏଥିରେ ହିଲ୍କିଅର ପୁତ୍ର ଇଲିଆକିମ୍ ଓ ସିବ୍ନ ଓ ଜୟାହ ରବ୍ସାକିକୁ କହିଲେ, ବିନୟ କରୁଅଛୁ, ଆପଣ ଅରାମିଆ ଭାଷାରେ ଆପଣା ଦାସମାନଙ୍କୁ କହନ୍ତୁ, କାରଣ ଆମ୍ଭେମାନେ ତାହା ବୁଝୁଅଛୁ। ପୁଣି ପ୍ରାଚୀରର ଉପରିସ୍ଥ ଲୋକମାନଙ୍କ କର୍ଣ୍ଣଗୋଚରରେ ଆମ୍ଭମାନଙ୍କୁ ଜିଉଦୀୟ ଭାଷାରେ ନ କହନ୍ତୁ। ମାତ୍ର ରବ୍ସାକି ସେମାନଙ୍କୁ କହିଲା, ମୋ ପ୍ରଭୁ କି ତୁମ୍ଭ ପ୍ରଭୁଙ୍କୁ ଓ ତୁମ୍ଭକୁ ଏହିସବୁ କଥା କହିବା ପାଇଁ ପଠାଇଅଛନ୍ତି? ଏହି ଯେଉଁ ଲୋକମାନେ ତୁମମାନଙ୍କ ସଙ୍ଗେ ଆପଣା ଆପଣା ବିଷ୍ଠା ଖାଇବାକୁ ଓ ମୂତ୍ର ପିଇବାକୁ ପ୍ରାଚୀର ଉପରେ ବସିଅଛନ୍ତି, ସେମାନଙ୍କ ନିକଟକୁ କ'ଣ ମୋତେ ପଠାଇ ନାହାନ୍ତି? ତେଣୁ ରବ୍ସାକି ଠିଆ ହୋଇ ଉଚ୍ଚେଶ୍ୱରରେ ଜିହୁଦୀୟ ଭାଷାରେ ଏହି କଥା କହିଲା, ତୁମେମାନେ ମହାରାଜ ଅସୁରର ରାଜାଙ୍କ କଥା ଶୁଣ। ରାଜା ଏହି କଥା କହନ୍ତି, ତୁମମାନଙ୍କୁ ଭୁଲାଇବା ପାଇଁ ହିଜକିୟକୁ ନ ଦିଅ, କାରଣ ସେ ତୁମମାନଙ୍କୁ ମୋ ହସ୍ତରୁ ଉଦ୍ଧାର କରିପାରିବ ନାହିଁ। କିଏବା ସଦାପ୍ରଭୁ ନିଶ୍ଚୟ ଆମ୍ଭମାନଙ୍କୁ ଉଦ୍ଧାର କରିବେ ଓ ଏହି ନଗର ଅସୁରୀୟ ରାଜାର ହସ୍ତଗତ ହେବ ନାହିଁ। ଏହି କଥା କହି ହିଜକିୟ ସଦାପ୍ରଭୁଙ୍କଠାରୁ ତୁମମାନଙ୍କର ବିଶ୍ୱାସ ନ ଜନ୍ମାଉ, ହିଜକିୟର କଥା ଶୁଣ ନାହିଁ, କାରଣ ଅସୁରୀୟ ରାଜା ଏହି କଥା କହନ୍ତି, ତୁମେମାନେ ମୋ ସଙ୍ଗେ ସନ୍ଧି କର ଓ ମୋ କତିକି ବାହାରି ଆସ, ଓ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷା ଫଳ ଓ ପ୍ରତ୍ୟେକେ ଆପଣା ଆପଣା ଡିମ୍ବୁରି ଫଳ ଭୋଜନ କର, ଆଉ ପ୍ରତ୍ୟେକେ ଆପଣା ଆପଣା କୂପ ଜଳ ପାନ କର। ଶେଷରେ ମୁଁ ଆସି ତୁମମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ, ଅର୍ଥାତ୍ ଶସ୍ୟ ଓ ଦ୍ରାକ୍ଷାର ସମୟ ଦେଶ, ଆଉ ରୋଟି ଓ ଦ୍ରାକ୍ଷା କ୍ଷେତ୍ରମୟ ଦେଶ, ଆଉ ତୈଳଜିତ ଓ ମଧୁମୟ ଦେଶକୁ ତୁମମାନଙ୍କୁ ନେଇଯିବି। ତହିଁରେ ତୁମେମାନେ ବଞ୍ଚିବ ଓ ମରିବ ନାହିଁ। ପୁଣି ସଦାପ୍ରଭୁ ଆମମାନଙ୍କୁ ଉଦ୍ଧାର କରିବ ବୋଲି କହି ହିଜକିୟ ତୁମମାନଙ୍କୁ ମଣାଇଲେ ତାହାର କଥା ତୁମେମାନେ ଶୁଣ ନାହିଁ। ନାନା ଗୋଷ୍ଠୀମାନଙ୍କ ଦେବତାଗଣ ମଧ୍ୟରୁ କୌଣସି ଦେବତା କ'ଣ ଅସୁରୀୟ ରାଜାଙ୍କ ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି? ହମାତ୍ର ଓ ଅର୍ପଦ୍ର ଦେବତାମାନେ କାହାନ୍ତି? ସର୍ଫବୈମ୍ର ଓ ହେନାର ଓ ଅବାର ଦେବତାମାନେ କାହାନ୍ତି? ସେମାନେ କ'ଣ ମୋ ହସ୍ତରୁ ସମରିଆକୁ ଉଦ୍ଧାର କରିଅଛନ୍ତି? ନାନା ଗୋଷ୍ଠୀ ସମସ୍ତ ଦେବତା ମଧ୍ୟରେ କିଏ ଆପଣା ଦେଶକୁ ମୋ ହସ୍ତରୁ ଉଦ୍ଧାର କରିଅଛି ଯେ ସଦାପ୍ରଭୁ ମୋ ହସ୍ତରୁ ଜେରୁସାଲମକୁ ଉଦ୍ଧାର କରିବେ? ମାତ୍ର ଲୋକମାନେ ନୀରବ ହୋଇ ରହିଲେ, ଗୋଟିଏ କଥା ଉତ୍ତର କଲେ ନାହିଁ, କାରଣ ତାହାକୁ ଉତ୍ତର ନ ଦିଅ ବୋଲି ରାଜାଙ୍କର ଆଜ୍ଞା ଥିଲା। ଏ ଉତ୍ତରେ ହିଲ୍କିଅର ପୁତ୍ର ଇଲିଆକିମ୍ ନାମକ ରାଜଗୃହାଧ୍ୟକ୍ଷ ଓ ସିବ୍ନ ଲେଖକ ଓ ଆସଫ୍ର ପୁତ୍ର ଜୟାହ ନାମକ ଇତିହାସ ଲେଖକ ଆପଣା ଆପଣା ବସ୍ତ୍ର ଚିରି ହିଜକିୟଙ୍କ ନିକଟକୁ ଆସି ରବ୍ସାକିର କଥାସବୁ ତାଙ୍କୁ ଜଣାଇଲେ।